ଏମିତି ନୂଆବାହାଙ୍କୁ ଆରାଧନା କରାଯିବ। କୟଜାତ ମାନେ କହିଲେ କୟ କହିଲେ କ୍ଷୀରକୁ କେବଳ କ୍ଷୀର ପାନ କରିକି ଆମେ ରହିଲେ ଏଇ ବାର ଦିନ ଧରି ଏଇ କୟବ୍ରତଟି କରାଯାଏ ଏବଂ ଫାଗୁନ ମାସର ଆରମ୍ଭରୁ ଦ୍ୱାଦଶୀ ତିଥି ପର୍ଯ୍ୟନ୍ତ ଏଇ କୟବ୍ରତଟି କରାଯାଉଛି। ବିଶେଷ ଭାବରେ ପ୍ରସାଦ ମୁନି ତାଙ୍କର ବ୍ରହ୍ମାଣ୍ଡ ଠାରୁ ଏଇ ଜ୍ଞାନଟି ପ୍ରାପ୍ତ ହୋଇଥିଲେ ଯାହାକି ସେ ବର୍ତ୍ତମାନ ଅଦିତିକୁ ପ୍ରଦାନ କରୁଛନ୍ତି। ତେଣୁ ପ୍ରଥମେ ଗତକାଲି ଆଲୋଚନା କରାଯାଇଥିଲା କେମିତି ଜଣେ ଯେଉଁ ବରାହ ଦ୍ୱାରା ଯେଉଁ ମାଟି ରହିଥିବ ବରାହ ଦ୍ୱାରା ବରାହ କ୍ଷୀରରେ ଯେଉଁ ମାଟି ବାହାରିଥିବ ସେଇ ମାଟିକୁ ନେଇ ଲେପନ କରି ଜଣେ ସ୍ରୋତ ଯେଉଁଠି ନଦୀ ଯେଉଁ ନଦୀରେ ସ୍ରୋତ ହୋଇଥିବ ସେଇଠାରେ ସେ ସ୍ନାନ କରି ଏ ଭଗବାନଙ୍କର ସବୁ ଆରାଧନା କରିବେ। ଭଗବାନଙ୍କର ଆରାଧନାରେ ଏଇ ସବୁ ରକମ କୁହାଯାଉଛି ଯେ ତ୍ୱମ୍ ଏଠି ବରାହ ଦେବଙ୍କର ପୂଜା ହେଉଛି ଭୂମିକୁ ଆରାଧନା କରାଯାଉଛି। ବରାହଦେବ ଆଗ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବରାହଦେବଙ୍କର ଅବତାର ବିଷୟରେ। ବରାହଦେବ ଯେତେବେଳେ ଭଗବାନ ଯେତେବେଳେ ବ୍ରହ୍ମା ସୃଷ୍ଟି କରିବା କାରଣ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଆମର ପଞ୍ଚମ ମନ୍ମନ୍ତର କଥା। ପଞ୍ଚମ ମନ୍ମନ୍ତର ରହିବତ ମନ୍ମନ୍ତରରେ ଏସବୁ ଘଟଣା ହୋଇଥିଲା। ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ଏମାନେ ଯେଉଁ ଆସିଥିଲେ ଏମାନେ ହେଉଛନ୍ତି ପଞ୍ଚମ ମନ୍ମନ୍ତର ଯିଏକି ରହିବତ ମନ୍ମନ୍ତରରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧରେ ଏସବୁ ବରାହଦେବଙ୍କ ବିଷୟରେ ବିସ୍ତାର ବର୍ଣ୍ଣନା କରାଯାଇଛି। ଯେତେବେଳେ ଭଗବାନ ଯେତେବେଳେ ବ୍ରହ୍ମା ସୃଷ୍ଟି କରିବାକୁ ଆରମ୍ଭ କଲେ ସେତେବେଳେ ଦେଖିଲେ ପୃଥିବୀ ରସାତଳକୁ ପଳେଇଯାଇଛି। ରସାତଳ କହିଲେ ଆମର ଯେଉଁ ପୃଥିବୀ ରହିଛି ତା ତଳେ ଯେଉଁ ରହିଛି ଯେ ପ୍ରଥମେ ଆସି ତଳେ ରହିଲା କ'ଣ ନା କ'ଣ ଭୂତଳ ସୁତଳ ଏମିତି ସବୁ ବିଭିନ୍ନ ପ୍ରକାର ତଳାତଳ ମହିତଳ ରସାତଳ ଆସୁ ଏବଂ ଅନ୍ତିମରେ ହେଉଛି ପାତାଳ। ତେଣୁ ଏଇଭଳି ଭାବରେ ସାତଟି ଲୋକ ପୃଥିବୀର ନିମ୍ନ ଭାଗରେ ଅଛନ୍ତି। ତେଣୁ ସେ ବ୍ରହ୍ମା ଦେଖିଲେ ଯେ ରସାତଳ ଯେତେବେଳେ ପୃଥିବୀ ଗମନ କରିଛି ପୃଥିବୀର ଯେଉଁ କକ୍ଷ ରହିଛି ସେ କକ୍ଷରୁ ସେ ବିଚିତ ହେଇକିରି ଏ ହିରଣ୍ୟାକ୍ଷ ସେଟା କରିଛି। ହିରଣ୍ୟାକ୍ଷ ଏବଂ ହିରଣ୍ୟ ସେ ଦୁଇ ଜଣ ହେଉଛନ୍ତି ପ୍ରଥମ ଅସୁର ଭୌତିକ ଜଗତର ମାନେ ତ୍ରିପୃଷ୍ଠରେ ଭୌତିକ ଜଗତରେ ଯେ ଆସିଥିଲେ ଇଏ ପ୍ରଥମ ଅସୁର ଏଇ ଦୁଇ ଜଣ ଯେତେବେଳେ ବର୍ଣ୍ଣନା କରାଯାଏ ତୃତୀୟ ସ୍କନ୍ଧରେ ଯେତେବେଳେ କଶ୍ୟପୁନି ସନ୍ଧ୍ୟା ସମୟରେ ଯେତେବେଳେ ସେ ଧ୍ୟାନଗ୍ରସ୍ତ ଅଛନ୍ତି ଭଗବାନଙ୍କର ଆରାଧନା କରୁଛନ୍ତି ସେହି ସମୟରେ ଦ୍ୱିତୀୟ କଶ୍ୟପଙ୍କର 17 ଜଣ ସ୍ତ୍ରୀ ଅଛନ୍ତି ଦ୍ୱିତୀୟ ଦ୍ୱିତୀୟାଂଶ ଭଉଣୀ ଦକ୍ଷଙ୍କର ପୁତ୍ରୀ ସମାଜ ଦକ୍ଷଙ୍କର କନ୍ୟା ତେଣୁ ଦ୍ୱିତି କାମବାସରେ ପୀଡ଼ିତ ହୋଇକିରି ସେ କଶ୍ୟପଙ୍କୁ ବାଧ୍ୟ କଲେ ସଙ୍ଗ କରିବା ପାଇଁ ଯେଉଁଥିପାଇଁକି କଶ୍ୟପୁନି ଯେତେବେଳେ ସଙ୍ଗ କରିସାରିଲେ ତାପରେ ସେ କହିଲେ ଯେ ତମେ ଯେହେତୁ ଅବେଳାରେ ଏ ସମୟଟାରେ ଶିବଜୀ ବୁଲୁଥିଲେ ସନ୍ଧ୍ୟା ସମୟରେ ଶିବଜୀ ତାଙ୍କର ସହ ଗଣଙ୍କ ସହ ସେସବୁ ପରିଭ୍ରମଣ କରନ୍ତି ତେଣୁ ଏ ସମୟରେ ସହବାସ ନିଶ୍ଚିତ କରାଯାଇଛି କିନ୍ତୁ ଯେହେତୁ ତମେ ଏହି ସମୟରେ ସହବାସ କଲ ସେଥିପାଇଁ ତମର ଅସୁର ଦୁଇଟି ପୁତ୍ର ଯାହା ହେବେ ଯିଏକି ଅସୁର ସ୍ୱଭାବ ସମ୍ପନ୍ନ ହେବେ ତେଣୁ ଏକଥା ଶୁଣିକରି ଦ୍ୱିତି ବହୁତ ମନଦୁଃଖ କଲେ ତାପରେ ଯେତେବେଳେ ସେ ବହୁତ ବିଳାପ କଲେ ସେ ସମୟରେ କଶ୍ୟପ କହିଛନ୍ତି ଯେ ଯଦିଓ ତମର ଏଇ ଯେଉଁ ଦୁଇ ପୁତ୍ର ଆସିବେ ଏ ଦୁଇ ଜଣ ଅସୁର ହେବେ କିନ୍ତୁ ତାପରେ ତାଙ୍କର ଯେଉଁମାନେ ମାନେ ହିରଣ ତମର ସେଇ ପୁତ୍ରର ଆଉ ଜଣେ ପୁତ୍ର ଯିଏ ଆସିବ ସିଏ ଜଣେ ଭଗବାନଙ୍କ ଭକ୍ତ ହେବେ ଏକଥା ଶୁଣି ଦ୍ୱିତି ବହୁତ ଆନନ୍ଦିତ ହେଲେ ଏବଂ ସେ ପୁଣି ଆନନ୍ଦିତ ହେଲେ ଯେ ତାଙ୍କର ଏଇ ଦୁଇ ପୁତ୍ର ଯଦି ଅସୁର ସେମାନେ ଭଗବାନଙ୍କ ଦ୍ୱାରା ନିହତ ହେବେ ଏକଥା ଶୁଣି ମଧ୍ୟ ଦ୍ୱିତି ବହୁତ ଆନନ୍ଦିତ ହେଲେ କାରଣ ଭଗବାନ ସମସ୍ତଙ୍କ ସମାନ ଭଗବାନ ଯାହାକୁ ପାଳନ କରନ୍ତୁ ବା ଯାହାକୁ ବିନାଶ କରନ୍ତୁ ସେ ଦୁଇଟି ଯାକ ମଙ୍ଗଳ କର ତେଣୁ ଦିଦି ଏକଥା ଶୁଣିକିରି ବହୁତ ଆନନ୍ଦିତ ହେଲେ କିନ୍ତୁ ଏଇ ଯେଉଁ ହିରଣ୍ୟାକଶିପୁ ଏମାନେ କାହିଁକି ଆବିର୍ଭାବ ହେଲେ ନା ସେମାନେ ଥିଲେ ଦ୍ୱାରପାଳ ଭଗବାନଙ୍କର ଦ୍ୱାରପାଳ ଥିଲେ सप्तम जो गेट अच्छे से गेट से जय विजय किंतु हमर भागवत पंचदश पंचदश अध्याय बना गेले जेते बेले सनक सनातन सनातन सनत कुमार ए चारि कुमार मानकर प्रथम पुत्र होते चारि कुमार तेणु ब्रह्मा जो चारि कुमार जो जाते वैकुंठ पद जाते से समय से विभिन्न गेट सब वैकुंठ वर्णना से वर्णना कर द्वितीय स्कंद पंचदश अध्याय सब वैकुंठ वर्णना सब कर वैकुंठ जगत जे गोटे कल्पना का नुह वैकुंठ जगत प्रकृत अच्छी आम जेहेतु से विषय जानने आम से कल्पना भाई लगुच ये चारि कुमार जाए दर्शन करसाक्षी प्रमाण एवं भारत प्रमाण आम प्रमाण भागवत वर्णना कर वैकुंठ लोक वर्णना कर भगवदगीता पंचदश अध्याय कह ऊर्धमूल पदसाक सत्यम प्रारूरभ्यम चंदाशीजस प्रणामी जस्त वेद सवेद ए भौतिक जगत गोटे ओलट वृक्ष सब तुलना कर जो वृक्षर मूल सब ऊर्धम एवं शाखा प्रशाखा सब निम्न रही वृक्ष आम कौट पाइबा ना जलाशय जो बंध इत्यादि अच्छी से बंधे जो गच्छ रही गच्छर जो जल प्रतिफलन देखा सहीटा को देखा तार मूल सब ऊर्धक रही शाखा प्रशाख सब तल तेणु से यही भौतिक जगत हूँ चीज जगत प्रतिफल विकृत प्रतिफल तेणु चीज जगत कौन से कल्पना जिनस नु ये भौतिक जगत हूँ से चीज जगत प्रतिफल एवं भगवान को सज्जातन वेद सवेद यहीटा भी जो मैंने जानती ये भौतिक जगत हूँ चीज जगत प्रतिफल से प्रकृत विद्वान व्यक्ति से प्रकृत ज्ञानी व्यक्ति से सब जानते वेदवी से सब कुछ जानते तेणु ये जो चीज से वर्णना सब रही बहुत सुंदर वर्णना सब रही तृतीय सुंदर पंचदश अध्याय से वर्णना कर चारि कुमार जो विभिन्न गेट पार करते सप्तम गेट पाखे आई समय जय और विजय से बाधा प्रदान कर भगवान द्वार कर बाधा प्रदान कहीं बाधा प्रदान कर चारि कुमार सब पांच वर्ष बाड़क में रही उलग्न अवस्था रही कहीं पांच वर्ष बाढ़ विषय से सब बहुत पुराण पुरुष ब्रह्मा पर जात होती ब्रह्मा को सृष्टि आरंभ कले प्रथम ये चारि कुमार को जात कर भगवान ज्ञान शक्तिर अवतार से अवतार भगवान ज्ञान शक्तिर अवतार कितु सी कहीं पांच वर्ष बयस रोच कहीं सी चाहूना ये भौतिक जगत जो काम भेद रही काम बेगर अधीन रहा जन संसार इत्यादि करें मान ये काम बेगरे जौन बेगरे से बेग द्वारा पीड़ित हम से चारि कुमार जय श्री गोविंदाय श्री कृष्ण बलराम श्री जगन्नाथ बलभद्र श्री रामायण श्री सीता चारि कुमार सब बाड़क में रही उलग्न अवस्था रही कर्णाटक भारत में जो मैंने काम बेगर रही काम बेगर मुक्त भाव चाहते चारि कुमार आराधना करेंगे चारि कुमार अर्चना करेंगे पूजा करेंगे तादा से काम बेगर मुक्त हो तेणु से चारि कुमार जो सप्तम गेट पाखे पहुंचे से जय विजय बाधा प्रदान कर चारि कुमार अभिशाप प्रदान कर तुम्हें असुर जन प्राप्त हो भागवत पंचदश अध्याय बर्णना करसी मकरंद बायु अंतर्गत स्वविवरण सकार संक्षोभ मक्षर दुषा अभिचित दंड ये चारि कुमार होंगे भगवान ज्ञान शक्तिर अवतार जो मैंने ज्ञानी से जन शुद्ध भक्त संस्पर्श आसती भगवान शरण में आसती से ज्ञानी भी भक्त हूँ आम प्रभात महाराज कहते आम शास्त्र बहुत वर्णना रही ज्ञानी मान भक्त हूँ कि वर्णना पाइबानी जो भक्त मान ज्ञानी हो भक्त मैंने भक्ति को त्याग कर ज्ञान को ग्रहण कर दृष्टांत कौट नहीं शास्त्र आम सुखदेव गोस्वामी से जन ज्ञानी थे
පරිනිෂ්ඨිතෝපින පුණ්‍ය උත්තම ශෝක ලීලය ග්‍රීත චේත රාජස්සේ ආඛ්‍යානක බදීතවා
සේ සුගදේව සම්හි සේ ජානුරු සේ භ්‍රමත ත්‍යාග කරදෙතේ බ්‍රහ්ම කර ආරාධනා කරයක්
කියන තාපර සේ භාවනා කරද්දී නාම රූප ගුණ ලීලා සේ ශ්‍රවණ කළේ සතර සේ
ભગવાન કા ભક્ત હોય
છે તેમ સે એ ભાગવતનો અભ્યાસ કરે છે તેમ એ ચારિત્રના મતે સેવણ કરે છે તોળે ભગવાન કા દર્શન કરશું તો અભિષેક દે છે દી જડ કે વિશે સમય ભગવાન વૈકુંઠલો વૈકુંઠલો મને તાકર સિંહાસન રો આસીગલી તાકર લક્ષ્મી કે સહિત આસી પહોંચે છે એમ તાકર કે દર્શન કરશું તસ્ય અરવિંદને ભગવાન કા રૂપ માધુર બના કરે ତାଙ୍କର କମଳ ତାଙ୍କୁ ଚାକ୍ଷୁ ସବୁ ପଦ୍ମମୟୀ ଦୃଶ୍ୟମାନ ହେଉଛି ଏତେ ସୁନ୍ଦର ଚକ୍ଷୁ ଦଶ ଅରବିନ୍ଦ ନାୟନ ଅଛି ଏବଂ ତାଙ୍କର ପାଦ ମଧ୍ୟ ସେହିଭଳି ଭାବରେ ଅରବିନ୍ଦ ବା ପଦ୍ମମୟୀ ଶୋଭିତ ହେଉଛି ଅତି ସୁରମ୍ୟ ବହୁତ ସୁନ୍ଦର ଏବଂ ଦଶ ଅରବିନ୍ଦ ନାୟନ ପଦାରବିନ୍ଦ କିଞ୍ଜକ ମିଶ୍ର ତୁଳସୀ ମକରନ୍ଦ ଭାଇ ଭଗବାନ ପାଦ ମଧ୍ୟରେ ଯେଉଁ ତୁଳସୀ ଅର୍ପିତ ହେଇଛି ଏ ତୁଳସୀର ଯେଉଁ ବାୟୁ ମକରନ୍ଦ ବାୟୁ ଯେତେବେଳେ ତାଙ୍କର ନାସାରେ ପ୍ରବେଶ କରୁଛି ସେତେବେଳେ ସେମାନେ ଅପୂର୍ବ ସିଆନ ପ୍ରାପ୍ତ ହେଉଛି ଆମ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ତୁଳସୀର ଯେଉଁ ସୁଗନ୍ଧି ସେ ସୁଗନ୍ଧିଟା ସମସ୍ତେ ପ୍ରାପ୍ତ ହେଇପାରିବନି ଆମେ ଯେତେ ସୁନ୍ଦର ପୁଷ୍ପ ରହିଛି ବହୁତ ଗୋଲାପ ଫୁଲ ହଉ ବା ସୁଗନ୍ଧ ରାଜ ଏଟା ବହୁତ ସୁଗନ୍ଧି ରହିଛି କିନ୍ତୁ ତୁଳସୀର ଯେଉଁ ସୁଗନ୍ଧି ତା ସୁଗନ୍ଧି ସହିତ ଅନ୍ୟ କୌଣସି ପୁଷ୍ପ ସମାନ ହେଇପାରିବନି ବିଶ୍ୱନାଥ ଚକ୍ରବର୍ତ୍ତୀ କ'ଣ ହାସଲ କରିଛନ୍ତି ତେଣୁ ଏଇ ଯେଉଁ ତୁଳସୀର ଗନ୍ଧ ଯେତେବେଳେ ଚାରିକୁମାର ନାସା ପ୍ରବେଶ କରୁଛି ସେତେବେଳେ ସେ ଅପୂର୍ବ ସିଂହ ପ୍ରାପ୍ତ ହେଉଛି ତେଣୁ ସେ ଜ୍ଞାନ ମାର୍ଗରୁ ଉର୍ଦ୍ଧକୁ ଯାଇକି ଭକ୍ତିକୁ ଗ୍ରହଣ କରିଛନ୍ତି ଭଗବାନଙ୍କ ଭକ୍ତ ସେମାନେ ଏମିତି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁମାନେ ଜ୍ଞାନୀମାନେ ଯେତେବେଳେ ଭଗବାନଙ୍କ ବିଷୟରେ ଜାଣୁଛନ୍ତି ଶ୍ରବଣ କରୁଛନ୍ତି ଭଗବାନଙ୍କ ନାମ ରୂପ ଗୁଣ ଲୀଳା ସବୁ ଶ୍ରବଣ କରୁଛନ୍ତି ସେମାନେ ଭଗବାନଙ୍କ ଭକ୍ତ ହେଉଛନ୍ତି ଯଦି ଆମର ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରିଛି ଆତ୍ମାରାମଶ୍ଚ ମୁନୟୋ ନିର୍ଗନ୍ଥାଦି ରୂପମେ କୁର୍ବନ୍ତି ଆଇଟି ଭକ୍ତି ଗୀତମ ଭୂତ ଗୁଣ ହରି ଭଗବାନଙ୍କର ହରିଙ୍କର ଏଭଳି ଗୁଣ ରହିଛି ଯେ ଯିଏ ଆତ୍ମାରାମ ପର୍ଯ୍ୟନ୍ତ ମଧ୍ୟ ମୁନିମାନେ ଭଗବାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଆତ୍ମାରାମଶ୍ଚ ମୁନୟ ଯେଉଁମାନଙ୍କର କୌଣସି ବନ୍ଧନ ନାହିଁ ନିର୍ଗନ୍ଥା ଏମାନେ ସମସ୍ତେ ଭଗବାନ ଗୁରୁକ୍ରମ ଯାହାଙ୍କର ବହୁତ ଅଦ୍ଭୁତ କ୍ରମ ସବୁ ରହିଛି ବା ଅଦ୍ଭୁତ ଲୀଳା ସବୁ ରହିଛି ସେହି ଗୁରୁକ୍ରମ ପ୍ରତି ସେମାନେ ସମସ୍ତେ ଆକୃଷ୍ଟ ହୁଅନ୍ତି ଏଇ ବାମନ ଆସିଲେ ତାଙ୍କର ଗୋଟେ ନାମ ହେଉଛି ଗୁରୁକ୍ରମ ବାମଦେବ ଆସିଲେ ବାମଦେବ ସେ ବର୍ଣ୍ଣନା କରନ୍ତି ତାଙ୍କର ଗୁରୁକ୍ରମ ତିନୋଟି ପଦରେ ସେ ଅଦ୍ଭୁତ ଲୀଳା ସବୁ ଦେଖିଛନ୍ତି ଦର୍ଶନ ଦେଖିଛନ୍ତି ତେଣୁ ବ୍ରହ୍ମା କହୁଛନ୍ତି ଦେବତାମାନେ ଏସବୁ ଯେତେବେଳେ କଶ୍ୟପ ଗର୍ଭ ପ୍ରଦାନ କଲେ ଏବଂ ବୀର୍ଯ୍ୟ ପ୍ରଦାନ କଲେ ଏବଂ ଦିତି ସେଟାକୁ ଗର୍ଭ ଧାରଣ କଲେ ସେହି ସମୟରେ ଅନେକ ବର୍ଷ ଧରିକି ସେମାନେ ତାର ଗର୍ଭରେ ରହିଲେ ଏବଂ ସେହି ସମୟରେ ପୃଥିବୀରେ ବିଭିନ୍ନ ପ୍ରକାର ସବୁ ଉତ୍ପାଦ ସବୁ ସମାନ ହେଲା ବିଭିନ୍ନ ପ୍ରକାର ଉତ୍ପାଦ ସବୁ ଦେଖା ଏବଂ ସମସ୍ତେ ଦେବତାମାନେ ସବୁ ଆତଙ୍କିତ ହେଇଗଲେ ତେଣୁ ସେମାନେ ଯେ ବ୍ରହ୍ମାଙ୍କୁ ଯାଉଛନ୍ତି ବ୍ରହ୍ମା ସେ କଥା ଏକଥା ତାଙ୍କୁ କହୁଛନ୍ତି ଯେ ପ୍ରକୃତରେ ଏବେ ଜୟ ବିଜୟ ଯେ ଅଭିଶାପ ପାଇଛନ୍ତି ମୋର ଚାରି କୁମାର ଯେଉଁ ତାଙ୍କୁ ଅଭିଶାପ ଦେଇଥିଲେ ସେ ଅଭିଶାପ ଯୋଗୁଁ ସେମାନେ ବର୍ତ୍ତମାନ ଦ୍ୱିତୀୟ ଗର୍ଭରେ ଥିବାରୁ ଏଇଭଳି ଉତ୍ପାଦ ସବୁ ଦୁଃଖ ଆମେ ଦେଖିବା ଯେଉଁ କୁହାଯାଏ ଯେଉଁ ଉଲ୍କାପାତ ହେଲେ ସେଇଟା ମାନେ ଅଶୁଭ ସେ ବିଭିନ୍ନ ପ୍ରକାର ଅଶୁଭ ସଂକେତ ସବୁ ରହିଛି ତେଣୁ ସେହିଭଳି ଭାବରେ ଅଶୁଭ ମାନେ ଯେତେବେଳେ ଆସନ୍ତି ସେତେବେଳେ ବିଭିନ୍ନ ପ୍ରକାର ଏଇ ଅଶୁଭ ସଂକେତ ସବୁ ଦେଖାଯାଏ ତେଣୁ ଦେବତାମାନେ ଯେତେବେଳେ ଭୟଭୀତ ହେଇକି ଯେତେବେଳେ ବ୍ରହ୍ମାଙ୍କ ଯାଇଛନ୍ତି ବ୍ରହ୍ମା ତାଙ୍କ କଥା କହୁଛନ୍ତି ଯେ ସେଇ ଜୟ ବିଜୟ ଯେଉଁ ମୋ ଚାରିପଣ ଯାଇଥିଲେ ସେ ଭଗବାନଙ୍କୁ ଦର୍ଶନ କଲା ପରେ ସେମାନେ ଯଦିଓ ସେମାନେ ଅଭିଶାପ ପ୍ରଦାନ କରିଛନ୍ତି ତାପରେ କିନ୍ତୁ ସେ ଭଗବାନଙ୍କୁ ଆସିଛନ୍ତି ଭଗବାନଙ୍କୁ ଦର୍ଶନ କରିକି ସେମାନେ ଭଗବାନଙ୍କ ଭକ୍ତ ହେଇଛନ୍ତି ତେଣୁ ସେମାନେ ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି ଯେ ଆମର ଭୁଲ ହେଇଗଲା ଆମେ ଆପଣଙ୍କର ଏ ଦ୍ୱାରପାଳଙ୍କୁ ଅଭିଶାପ ପ୍ରଦାନ କରୁଛୁ କିନ୍ତୁ ଭଗବାନଙ୍କ ପାଇଁ ନା ଏଇଟା ମୁଁ ଚାହୁଁଥିଲି ସେମାନେ ଯାଆନ୍ତୁ ଭୌତିକ ଜଗତକୁ ଯାଆନ୍ତୁ କାରଣ ଭଗବାନଙ୍କ বিভিন্ন প্রকার অভ্যাস রয়েছে, ভগবানকে মধ্যে যুদ্ধের অভ্যাস রয়েছে। এ মানুষ আসছেন হিরণ্যাক্ষ, হিরণ্যাক্ষ শুধু এবং ভগবান শুধু যুদ্ধ করছেন। হিরণ্যাক্ষ বিষয়ে এই যে বরাহ অবতারে তৃতীয় স্কন্ধর 13-19 এই সাতটি অধ্যায় বিস্তারিত বর্ণনা করা যাচ্ছে। ভগবানের মধ্যে যুদ্ধের প্রবৃত্তি রয়েছে, বীর রস আস্বাদন করছেন। সমস্ত রস যে রয়েছে, 12টি রস রয়েছে, তাতে বীর রস রয়েছে, যুদ্ধ ইত্যাদি হচ্ছে, এটা বীর রসর আস্বাদন করছেন ভগবান। কিন্তু বীর রস সে ভরপুর লোকের আস্বাদন করিপারিবে, ভগবান যদি চাইলে মধ্যে কেউ তাঁর সহ প্রতিদ্বন্দ্বিতা করবে না। তেমন ভগবান ভৌতিক আসন্তি সেতবে তাঁর ভক্তমানকে পঠাতে, তাঁর সহ সে যুদ্ধ করতে। হিরণ্যাক্ষ, হিরণ্যকশিপু, সেইভাবে ভাবে রাবণ, কুম্ভকর্ণ বা কংস এমনক সহ বীর রস সে আস্বাদন করতে, কারণ সে হচ্ছে সবু রসর রস বৈশ্য, সবু রসর মূল হচ্ছে ভগবান, সবকিছু সে তাঁর রয়েছে। তেমন ভগবান এইভাবে ভাবে যেভাবে চারিকুমার কহিলে সেতবে চারিকুমার আশ্বস্ত হয়েকি সে ফেলছেন। তেমন সেই সময় জয় বিজয় যেতবে পতন হচ্ছে তাঁর, সেই সময় এই অসময়ের গর্ভধারণ করছিল এমানে আসিকি দ্বিতীয় গর্ভ রয়েছে। তেমন দ্বিতীয় গর্ভ রয়েছেন সেতবে তাপরে যেতে সে জন্ম গ্রহণ করছেন হিরণ্যাক্ষ এবং হিরণ্যকশ, এই দুজন এ হচ্ছে আদি অসুর, আদি রাক্ষস, প্রথম অসুর বৈজ্ঞানিক। তেমন হিরণ্যাক্ষ ও বধ করা ভগবান বরাহ রূপে আসছেন। তেমন যেত ব্রহ্মা সৃষ্টি করা যে আরম্ভ করছেন সে হিরণ্যাক্ষ, হিরণ্য, হিরণ্য কে কম, হিরণ্য হচ্ছে সুবর্ণ, সুবর্ণ আমি বৈজ্ঞানিক দেখিবা সুনা টঙ্কা পয়সা এইসব জিনিস প্রতি সমস্ত আকর্ষণ রয়েছে, এবং বিশেষ ভাবে যে অশ্ল স্বভাব সম্পন্ন ব্যক্তি সেমানে এইসব প্রতি বিশেষ আকর্ষিত হন, কাম ক্রোধ লোভ এই তিনোটি হচ্ছে নরকর দ্বার বলে বর্ণনা করা যাচ্ছে। তেমন হিরণ্যাক্ষ পৃথিবীর যে রয়েছে, পৃথিবীর যে ভার সাঙ্গে রয়েছে, পৃথিবীরে আমার বর্তমান যেমন খনিজ পদার্থ ইত্যাদি সব চালিছি নষ্ট হচ্ছে, তার সব নিয়েযাচ্ছি, যে রয়েছে গ্যাস বা পেট্রোল ডিজেল এইসব যে রয়েছে সেগুলা সব উত্তোলন করা যাচ্ছে, ইয়ে পৃথিবীর ভারসাম্য নষ্ট করছে। পৃথিবী যে তার কক্ষপথে ঘুরি বুলুছি সেটা কেমনি হচ্ছে না, তার সেগুলো ভাবে সন্তরণ করা যাচ্ছে, তার ভারসাম্য রক্ষা করা যাচ্ছে, যাফলে সে তার কক্ষপথে ঘুরি বুলুছে। কিন্তু হিরণ্যাক্ষ কম কলা না, তার সব পৃথিবীর যে সুবর্ণ ইত্যাদি রয়েছে সেসব যেহেতু নেইগলা, যেতবে নেইগলা ভিতরে নেইগলা, সেতবে পৃথিবী তার ভারসাম্য নষ্ট হয়ে গেল, যাফলে সে এই রসাতলকে পতিত হল। তেমন ব্রহ্মা চিন্তা করছেন কেমন বর্তমানে তাকে কিন্তু উদ্ধার করা যায়, তুমি কেমন উদ্ধার করা যায়, ব্রহ্মা চিন্তা করছেন সেই সময় ভগবান তাঁকে নাসিকার বরাহার উপরে আবির্ভাব হয়েছে, নাসিকার আসছে ব্রহ্মাঙ্কর নাসিকার বরাহার উপরে সে আবির্ভাব হয়েছে। তেমন প্রথমে ক্ষুদ্র আকারে সে আসছেন, তারপরে সে বিরাট রূপ ধারণ করছেন, বরাহ রূপ ধারণ করছেন, আমার জয়দেব তাঁকর দশ অবতার স্তোত্রে বরাহদেবঙ্কর স্তুতি করছেন। তেমন সেই ব্রহ্মদেব যেতে আসছেন, সে ব্রহ্মদেব সে সমুদ্রে সেই রসাতলে সমুদ্রে সে প্রবেশ করছেন, এবং প্রবেশ করি সে পৃথিবীকে উদ্ধার করছেন। যেমনি আমি দেখিবা গোটে শুকর বা ঘুষুরি সে সব শুঙ্গি শুঙ্গি করে তার খাদ্য গ্রহণ করবে, তেমন ভগবান সেইভাবে পৃথিবী উদ্ধার করার পর সে বরাহ রূপে বা শুকর রূপে আবির্ভাব হল, তাঁকর সে শুঙ্গি শুঙ্গি পৃথিবীকে আবিষ্কার করছেন এবং পৃথিবীকে উত্তোলন করছেন, তাঁকর দুইটি দন্ত রয়েছে সেই দন্ত মধ্যে স্থাপন করে পৃথিবীকে সে পৃথিবীকে উত্তোলন করছেন, সেই রসা সমুদ্র রসাতল সমুদ্রর সে উদ্ধার করছেন। কিন্তু হিরণ্যাক্ষ এত শক্তিশালী যে সে সমস্ত সহ যুদ্ধ আহ্বান করছে, এমনি বরুণদেবঙ্ক সহ যাই সে কৌশল তোমার সাথে যুদ্ধ করি, কিন্তু বরুণদেব কৌশল যে মু বর্তমান বৃদ্ধ হয়ে যাই মোর যুদ্ধ করিবার আর ক্ষমতা নাই, তুমি তোমার সমাজকন্ধ যোদ্ধা আসি যাই যুদ্ধ কর না, মোর সমাজকন্ধ যোদ্ধা কি তোমার সমাজকন্ধ যোদ্ধা আসি পৌঁছে উপস্থিত হবে। তেমন হিরণ্যাক্ষ তাপরে নারদ মুনি প্রশ্ন পচারছেন যে মোর সমকক্ষ যোদ্ধা কি, তো নারদ মুনি কেছেন যে তোমার সমকক্ষ যোদ্ধা বর্তমান বরাহ রূপে এই রসাতলে অছেন, তুমি তাঁকে যাই যুদ্ধ কর।
ତେଣୁ ଭଗବାନ ଯେତେବେଳେ ତାଙ୍କର ଶୃଙ୍ଗରେ ତାଙ୍କର ଦନ୍ତରେ ପୃଥିବୀକୁ ରଖିକରି ଉତ୍ତୋଳନ କରୁଛନ୍ତି, ସେହି ସମୟରେ ହିରଣ୍ୟକ ଆସି ବହୁତ ପ୍ରକାର ଭଗବାନଙ୍କ ସହିତ ଅପମାନସୂଚକ କଥା ସେ କହିଛି, ବିଭିନ୍ନ ପ୍ରକାର ଗାଳି ପ୍ରଦାନ କରିଛି, କିନ୍ତୁ ଭଗବାନ ସେଥିରେ ବିଚଳିତ ନ ହେଇକରି ପୃଥିବୀକୁ ନିଜର କକ୍ଷପଥରେ ପ୍ରଥମେ ସ୍ଥାପନ କରିଛନ୍ତି। ସ୍ଥାପନ କଲା ପରେ ତାପରେ ସେ ହିରଣ୍ୟକ ସହିତ ଯୁଦ୍ଧ କରିଛନ୍ତି। ଭାଗବତମର ତେର ଅଧ୍ୟାୟ, ତୃତୀୟ ସ୍କନ୍ଧ ତେର ଅଧ୍ୟାୟରୁ ଉଣେଇଶ ଅଧ୍ୟାୟ ପର୍ଯ୍ୟନ୍ତ ଏହି ସାତଟି ଅଧ୍ୟାୟରେ ବିସ୍ତାର ଭାବରେ ଏହି ବରାହଦେବଙ୍କର ବିସ୍ତାର ବର୍ଣ୍ଣନା କରାଯାଇଛି। ଏବଂ ତାପରେ ଯେତେବେଳେ ପୃଥିବୀକୁ ସେ ତାର ଯେଉଁ କକ୍ଷରେ ସ୍ଥାପନ କଲା ପରେ ଭଗବାନ, ତାପରେ ସେ ଯୁଦ୍ଧ କରିଛନ୍ତି, ହିରଣ୍ୟକ ସହିତ ଯୁଦ୍ଧ କରିଛନ୍ତି, ବିଭିନ୍ନ ପ୍ରକାର ଯୁଦ୍ଧ ସବୁ ସେ ବୀରରସ ଭଗବାନ ଆସ୍ୱାଦନ କରିଛନ୍ତି। ତେଣୁ ଯେତେବେଳେ ଅନ୍ତିମରେ ହିରଣ୍ୟକୁ ଭଗବାନ ହତ୍ୟା କରିଛନ୍ତି, ସେ ସମୟରେ ଦେବତାମାନେ ଆସି ଭଗବାନଙ୍କ ସ୍ତୁତି କରିଛନ୍ତି। ତୃତୀୟ ସ୍କନ୍ଧ ଉଣେଇଶ ଅଧ୍ୟାୟରେ ସେ ସ୍ତୁତି ସବୁ ବର୍ଣ୍ଣନା କରାଯାଇଛି। ତେଣୁ ବରାହଦେବ ରୂପରେ ଭଗବାନ ଯେଉଁ ଆସିଥିଲେ, ବରାହଦେବ ବର୍ଣ୍ଣନା କରାଯାଇଛି, ଯେତେବେଳେ ସେ ସମୁଦ୍ରରୁ ଉତ୍ଥିତ ହେଲେ, ସେହି ସମୟରେ ଯେତେବେଳେ ସେ ନିଜ ଶରୀରକୁ ସଞ୍ଚାଳନ କରିଦେଲେ, ନିଜ ଶରୀରରେ ସବୁ ଜଳ ରହିଛି ନା, ସେ ଜଳକୁ ଯେତେବେଳେ ଝାଡ଼ି ପକାଇଲେ, ସେ ଜଳ ଯେଉଁମାନଙ୍କର ସ୍ପର୍ଶ କରିଛି ସେମାନେ ସବୁ ସେଥିରେ ବହୁତ ଆନନ୍ଦିତ ହୋଇଛନ୍ତି। ଭଗବାନଙ୍କର ଏଇଭଳି ଭାବରେ ଭଗବତ୍ତା ସବୁ ପ୍ରଦାନ କରାଯାଇଛି। ତେଣୁ ଏବେ ବର୍ଣ୍ଣନା କରାଯାଇଛି, ଆମ ପଞ୍ଚମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ସ୍ଥାନରେ ଭଗବାନଙ୍କର ବିଭିନ୍ନ ମୂର୍ତ୍ତି ସବୁ ପୂଜା ପାଉଛନ୍ତି। ତେଣୁ ଆମର ଉତ୍ତର ପୂର୍ବ ବର୍ଷ ଗୋଟେ ରହିଛି, ନଅଟି ବର୍ଷ ରହିଛି ନା, ଏ ଭୌତିକ ଜଗତରେ ନଅଟି ବର୍ଷ ରହିଛି ଏବଂ ସାତଟି ଦ୍ୱୀପ ରହିଛି। ଏ ଯେଉଁ ନଅଟି ବର୍ଷରେ ଉତ୍ତର ପୂର୍ବ ବର୍ଷ ଯେଉଁ ରହିଛି, ଏଇ ଉତ୍ତର ପୂର୍ବ ବର୍ଷରେ ଭୂଦେବୀ, ଏଇ ପୃଥିବୀ ଦେବୀ ଭଗବାନଙ୍କୁ ବରାହଦେବ ରୂପରେ ଅର୍ଚ୍ଚନା କରୁଛନ୍ତି। ବିଭିନ୍ନ ବର୍ଷରେ ଭଗବାନ କେଉଁଠି ଭଗବାନ ନରନାରାୟଣ ରୂପରେ, ନାରାୟଣ ରୂପରେ ଅର୍ଚିତ ହେଉଛନ୍ତି ଏବଂ ନାରଦମୁନି ତାଙ୍କୁ ଅର୍ଚ୍ଚନା କରୁଛନ୍ତି। କେଉଁଠି ଭଗବାନ ରାମଚନ୍ଦ୍ର ଉପରେ, କିଙ୍ଗ ପୁରୁଷ ବର୍ଷରେ ରାମଚନ୍ଦ୍ର ଉପରେ ହନୁମାନ ତାଙ୍କର ଆରାଧନା କରୁଛନ୍ତି। ଏମିତି ବିଭିନ୍ନ ପ୍ରକାର ଏଇ ଯେଉଁ ନବବର୍ଷ ରହିଛି, ଭଗବାନଙ୍କ ବିଭିନ୍ନ ଅବତାର ସେଠି ସବୁ ପୂଜିତ ହେଉଛନ୍ତି। ଏବଂ ବରାହଦେବ ଯେଉଁ କହିଛନ୍ତି, ସବୁ ପୃଥିବୀ ଦେବୀକୁ ଯେଉଁ କଥା କହିଛନ୍ତି, ସେଇଟା ବରାହ ପୁରାଣରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଚବିଶ ହଜାର ଶ୍ଳୋକରେ ସେସବୁ ବିଭିନ୍ନ ପୁରାଣ ଜ୍ଞାନ ସେ ପ୍ରଦାନ କରିଛନ୍ତି। ତେଣୁ ଇଏ ହେଉଛି ଆମର ଯେଉଁ ଅଠରଟି ପୁରାଣ ରହିଛି, ବରାହ ପୁରାଣ ହେଉଛି ସତଗୁଣ ପୁରାଣ, ବ୍ରହ୍ମବୈଭବ ପୁରାଣ ବର୍ଣ୍ଣନା କରାଯାଇଛି। ଯେଉଁ ଅଠରଟି ପୁରାଣ ରହିଛି, ତାହେଲେ ଛଅଟି ହେଉଛି ସତଗୁଣର, ଛଅଟି ହେଉଛି ରଜଗୁଣର ଏବଂ ଛଅଟି ହେଉଛି ତମଗୁଣର। ତେଣୁ ଏହି ଭାବରେ ବରାହଦେବଙ୍କର ଯେଉଁ ବର୍ଣ୍ଣନା ରହିଛି, ଇଏ ଯେଉଁ ପଞ୍ଚମନୁ ରହିବମାନଙ୍କ ସାଙ୍ଗରେ ଏସବୁ ଲୀଳା ସବୁ ହେଇଛି, ହିରଣ୍ୟକ ଏବଂ ହିରଣ୍ୟକ ସବୁ ଏସବୁ ଲୀଳା ହେଇଥିଲା ପଞ୍ଚମନୁଙ୍କ ସାଙ୍ଗରେ, ରହିବମାନଙ୍କ ସାଙ୍ଗରେ ଏସବୁ ଲୀଳା। ତେଣୁ ଏଠାରେ କ'ଣ ହେଉଛି ଯେ ଏକଦମ ଦିବ୍ୟ ଆଦି ବରାହେଣ, ଆପଣ ଆଦି ବରାହ ଉପରେ ଆସି ରସାୟନ ସ୍ଥାନ ନିଶ୍ଚିତା, ପୃଥିବୀ ଯେତେବେଳେ ତାର କକ୍ଷରୁ ବିଚ୍ୟୁତ ହେଇଯାଇଥିଲା, ସେ ସମୟରେ ସେ ପୁଣି କକ୍ଷରେ ରହିବା ପାଇଁ ଯେତେବେଳେ ଚାହୁଁଥିଲେ, ତାଙ୍କର ଯେଉଁ କକ୍ଷ ରହିଛି ସେ କକ୍ଷରେ ରହିବା ପାଇଁ ଯେତେବେଳେ ଚାହୁଁଥିଲେ, ଭଗବାନ ବରାହ ଉପରେ ଆଦି ବରାହ ଉପରେ ଆସିକି ତାଙ୍କୁ ସେଥିରୁ ଉଦ୍ଧୃତ ଆସେ, ତାଙ୍କୁ ସେଠୁ ଉଦ୍ଧାର କରେ। ଏବଂ ନମସ୍ତୁଭ୍ୟମ୍, ଏ ମହଟା କରାଯାଇଛି ନମସ୍ତୁଭ୍ୟମ୍ ପାପମାନ ମେ ପ୍ରାଣ। ତେଣୁ ଏଇଭଳି ଭାବରେ ଯେତେବେଳେ ଆମେ ଭୂଦେବୀଙ୍କୁ ପ୍ରାର୍ଥନା କରୁଛେ, ସେତେବେଳେ ଆମେ ପାପରୁ ମୁକ୍ତ ହେଉ, କାରଣ ଭଗବାନଙ୍କର ବା ଭଗବାନଙ୍କର ଭକ୍ତଙ୍କର ଯେତେବେଳେ ଆରାଧନା କରାଯାଏ, ଭଗବାନ ହେଉଛନ୍ତି ପରମ ପବିତ୍ର। ଅର୍ଜୁନ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଭଗବତର ଦଶମ ଅଧ୍ୟାୟରେ, ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମଂ ଭବାନ, ପରମ ପବିତ୍ର ଭଗବାନ। ତେଣୁ ଯେଉଁମାନେ ଭଗବାନଙ୍କ ଭଗବାନଙ୍କ ଭକ୍ତଙ୍କର ଆରାଧନା କରିବେ, ସେମାନେ ମଧ୍ୟ ପାପରୁ ମୁକ୍ତ ହେବେ। ଯେଉଁମାନେ ଭଗବାନଙ୍କର ଶ୍ରବଣ କରିବେ ବା କୀର୍ତ୍ତନ କରିବେ, ସେମାନେ ପାପରୁ ମଧ୍ୟ ମୁକ୍ତ ହେବେ। ଭଗବାନ ସର୍ବ ପାପଜ୍ଞ ମୁକ୍ତି ସାରେ, ଭଗବାନ ସେ ଆମର ସମସ୍ତ ଯେଉଁ ପାପ ରହିଛି ସେ ପାପକୁ ଆମକୁ ମୁକ୍ତ କରିବେ। କିଭଳି ମୁକ୍ତ କରାଯିବ, ଭଗବାନଙ୍କ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଯେଉଁମାନେ କଥା ଶ୍ରବଣ କରନ୍ତି, ଭଗବାନଙ୍କର ଯେଉଁମାନେ କଥା ଶ୍ରବଣ କରନ୍ତି,
ସେମାନେ ଯଦି ଭଗବାନ କଥା ଯେତେବେଳେ ତାଙ୍କର କର୍ଣ୍ଣ ଦେଇକି ତାଙ୍କ ହୃଦୟ ଭିତରେ ଯାଉଛି, ସେତେବେଳେ ଭଗବାନ ସ୍ୱୟଂ ତାଙ୍କ ହୃଦୟରେ ଯେଉଁ ମହିଳା ସବୁ ରହିଛି, ତା ପାପ ସବୁ ରହିଛି, ସେସବୁ ଦୂର କରିଦିଅନ୍ତି। ପ୍ରବିଷ୍ଟ କର୍ମରେଣ ସ୍ୱାମାନ ଭାବ ସରଣ ଦୁନତି ଶ୍ୟାମ କୃଷ୍ଣ ଶରୀର ସେ ଯଥା ସରଳ। ଉଦାହରଣ ଦେଇଛି ଶରତ, ବର୍ତ୍ତମାନ ବର୍ଷା ଋତୁ ଚାଲିଛି, ଆପରେ ଶରତ ଋତୁ ଆସିବ। ବର୍ଷା ଋତୁରେ ଆମେ ଦେଖିବା ନଦୀର ଜଳ ସବୁ ମଇଳା ହେଇକି ରହିଥିବ, କିନ୍ତୁ ଯେତେବେଳେ ଶରତ ଋତୁରେ ବୃଷ୍ଟି ହେବ ସେ ବୃଷ୍ଟିରେ ସବୁକିଛି ଜଳ ସଫା ହେବ, ସ୍ୱଚ୍ଛ ହେବ। ତେଣୁ ସେଭଳି ଭାବରେ ଭଗବାନ କଥା ଯେତେବେଳେ ଜଣେ ସେବନ କରନ୍ତି ବା ଧ୍ୟାନ କରନ୍ତି ବା କୀର୍ତ୍ତନ କରନ୍ତି, ତାଙ୍କର ତାଙ୍କର ହୃଦୟର ମହିଳା ମଧ୍ୟ ସେଭଳି ଭାବରେ ଭଗବାନଙ୍କ ସହିତ ମୁଁ ବିଧୁମତି ପ୍ରବିଷ୍ଠା କର୍ମାନ୍ଦେଣ ସ୍ୱାନ ଭାବ ସରଳ ଧୁନତି ସମରଣ କୃଷ୍ଣ। ଭଗବାନ କୃଷ୍ଣ ନିଜେ ସେସବୁ ଯେଉଁ ମହିଳା ସବୁ ରହିଛି ସେସବୁକୁ ସଫା କରିଦିଅନ୍ତି, ଧୁନତି ସମରଣ କୃଷ୍ଣ। ଆମର ଶରୀରରେ ଯେଉଁ ମହିଳା ରହିଛି, ଶରୀରରେ ମହିଳା ରହିଛି ଆମେ ସାବୁନ ଲଗେଇ ସଫା କରୁଛୁ, କିନ୍ତୁ ଭିତର ମହିଳା ଯେଉଁ ରହିଛି, ହୃଦୟରେ ଯେଉଁ ମହିଳା ରହିଛି, ତାକୁ ଆମେ କେମିତି ସଫା କରିବା। ଆମର ମହାପ୍ରଭୁ କହିଛନ୍ତି ସେ କଥା, ଯେହେତୁ ଦର୍ପଣ ମାର୍ଜନ, ଏ ଯେଉଁ ଆମେ ନାମ କୀର୍ତ୍ତନ କରୁଛେ, ତାଦ୍ୱାରା ସାତଟି ଫଳ ପ୍ରାପ୍ତ ହେଉଛି। ପ୍ରଥମ ଫଳ ହେଉଛି ଚେତୁ ଦର୍ପଣ ମାର୍ଜନ, ଚେତନ ପ୍ରକାର ଯେଉଁ ଦର୍ପଣ ରହିଛି ତା ଦେହରେ ଯେଉଁ ମହିଳା କୋଉଟା ନା ଏଇ ଭୌତିକ ତ୍ରିଗୁଣରୁ ସବୁ ଆସୁ, ସତ୍ୟ ରଜ ତମ ତ୍ରିଗୁଣର ପ୍ରତିକ୍ରିୟାରେ ସେସବୁ କାମ ଲୋଭ ମୋହ ମଦ ମାଛ ଏସବୁ ହେଉଛି ଏ ଗୁଣର ପ୍ରତିକ୍ରିୟାରେ ସବୁ ଆସୁ। କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ର ଏସବୁ ରଜଗୁଣରୁ ଆସୁ, କାମ କ୍ରୋଧ ଇତ୍ୟାଦି। ତେଣୁ ଏଇ ଯେଉଁ ମହିଳା ସବୁ ରହିଛି, କେତେରୂପ ହୃଦୟରେ ଯେଉଁ ମହିଳା ରହିଛି, ଆମେ ଯେତେବେଳେ ଭଗବାନଙ୍କ ନାମ କୀର୍ତ୍ତନ କରୁଛେ ସେତେବେଳେ ଏସବୁ ସଫା, ଯେହେତୁ ଦର୍ପଣ ମାଠ ଏଭଳି ଭାବରେ ସାତଟି ଫଳ ବର୍ଣ୍ଣନା କରାଯାଇଛି। ମହାପୁରୁଷ ସେଟା କହିଛନ୍ତି, ଶିକ୍ଷାସ୍ତକର ବର୍ଣ୍ଣନା କରିଛନ୍ତି। ତେଣୁ ଭଗବାନଙ୍କର ଭଗବାନଙ୍କ ଭକ୍ତଙ୍କର ଆମର ଭାଗବତ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଯେତେ ପାପ ଯୁଗ ହୁଅନ୍ତୁ ନା କାହିଁକି, କିରାତ ଅଘ୍ନ ଆନ୍ଧ୍ର କଳିଙ୍ଗ କୃକସା ଆଭିର ସିଂହା ଜଗନ୍ନାଥ ସାଦୟ ଜେନିଏଚ ପାପା ଜଗପାଶ୍ରୟା ଶ୍ରୟା ଶୁଦ୍ଧି ତସ୍ମି ରବିଶ୍ରୟ ସେମାନେ ଶୁଦ୍ଧ ହେଇଯାଏ। ଯେତେ ପାପ ଯୁଗ ହେଲେ ମଧ୍ୟ ଯେମିତି ଏ ପୃଥିବୀର ବିଭିନ୍ନ ସ୍ଥାନ ବିଷୟରେ ଉପାଧ୍ୟକ୍ଷ ଭାବାର୍ଥ କହିଛନ୍ତି, ଏମାନେ ସବୁ ବିଭିନ୍ନ ପୃଥିବୀର ବିଭିନ୍ନ ଲୋକ ବିଷୟରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ରାଜ୍ୟର କଥା ବର୍ଣ୍ଣନା କରାଯାଇଛି, ଜର୍ମାନୀ ସିନ୍ ରଷିଆ ଟର୍କି ଏସବୁ ବିଭିନ୍ନ ସ୍ଥାନର ଗ୍ରୀସ ଏସବୁ ବିଭିନ୍ନ ସ୍ଥାନର ବହୁତ ପାପାଚାରୀ ଯିବ ସବୁ ରହିଛି। ଏମାନେ ଯଦି ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କ ସଂସ୍ପର୍ଶରେ ଆସିବେ ତାହେଲେ ସେମାନେ ମଧ୍ୟ ଶୁଦ୍ଧ ହେଇଯିବେ। ଭଗବାନ କଥା ଛାଡ଼ିବେ, ଭଗବାନଙ୍କର ଯେଉଁମାନେ ଭକ୍ତଙ୍କ ସଂସ୍ପର୍ଶରେ ଆସିବେ ସେମାନେ ମଧ୍ୟ ଶୁଦ୍ଧ ହେଇଯିବେ। ଜନ୍ମାନ ଶୁଦ୍ଧ ମାତ୍ର ପ୍ରମାଣ ଭବତୀ ନିର୍ମାଣ, ଆମର ନବସ୍କନ୍ଧରେ ଦୁର୍ବାସନ କହୁଛନ୍ତି ଅମ୍ବରୀଶଙ୍କ ବିଷୟରେ, କେବଳ ଯେଉଁମାନଙ୍କର ନାମ ସ୍ମରଣ କରି ଯେଉଁ ନାମ ଶୁଦ୍ଧମାତ୍ର ପ୍ରମାଣ ଭବତି ସେତେବେଳେ ସେମାନେ ନିର୍ମଳ ହେଇଯାନ୍ତି ବା ପବିତ୍ର ହେଇଯାନ୍ତି। ଆଉ ଯେଉଁମାନେ ସେଇ ଭଗବାନଙ୍କର ଦାସ ଦଶ ତୀର୍ଥ ପ୍ରଧାନ କିମ୍ବା ଦାସ ଆମ ଅବଶିଷ୍ଟ, ଯେଉଁମାନେ ଭଗବାନଙ୍କର ଦାସ ତାଙ୍କ ପାଇଁ ଆଉ କ'ଣ ଅବଶିଷ୍ଟ ରହିଛି, ଆଉ କ'ଣ ମାନେ କ'ଣ କିଛି ଅବାଞ୍ଛନୀୟ ଜିନିଷ କ'ଣ ରହିଛି, ବାଞ୍ଛନୀୟ ଜିନିଷ ଆଉ କ'ଣ ରହିଛି, ସବୁ ବିଶେଷ ପ୍ରାପ୍ତ ହେଇଛନ୍ତି। ତେଣୁ ସେମାନେ ପାଠମାନ ମେ ପ୍ରଣାସ, ଭଗବାନଙ୍କର ନାମ ଭଗବାନଙ୍କ ଭକ୍ତଙ୍କର ନାମ ତାଙ୍କର ଆଦାନ କଲା ମାନେ ସେମାନେ ସବୁକିଛି ପାପରୁ ମୁକ୍ତ ହେବେ। ତେଣୁ ଆମେ ଆଗତ ମଧ୍ୟ ସେଟା କରିଛି ନାମ ସଂକୀର୍ତ୍ତନଞ୍ଜସ୍ୟ ସର୍ବ ପାପ ପ୍ରଣାସ, ଭଗବାନ ନାମ କୀର୍ତ୍ତନ କଲେ ସବୁକିଛି ପାପ ନଷ୍ଟ ହେବ, ସର୍ବ ପାପ ପ୍ରଣାସ। ପ୍ରଣାମ ନମାମି ହରି, ମୁଁ ସେଇ ଭଗବାନ ଯେଉଁ ଭଗବାନଙ୍କ ନାମକୁ ମୁଁ ପ୍ରଣାମ କରୁଛି, ଯିଏକି ସମସ୍ତ ଦୁଃଖରୁ ପ୍ରାୟ ପ୍ରାପ୍ତ ହେବ, ଭଗବାନଙ୍କ ନାମ ପ୍ରଣାମ କଲେ ଆମେ ସମସ୍ତ ଦୁଃଖରୁ ପ୍ରାୟ ପ୍ରାପ୍ତ ହେବେ, ଦୁଃଖରୁ ନିବୃତ୍ତ ହେବେ, ସମସ୍ତ ଦୁଃଖରୁ ନିବୃତ୍ତ ହେବେ। ଆମେ ବର୍ଣ୍ଣନା କରାଯାଇଛି ବିଭିନ୍ନ ପ୍ରକାର ପଦପୁରାଣ ବର୍ଣ୍ଣନା କରାଯାଏ, ବିଭିନ୍ନ ପ୍ରକାର ପାପକର୍ମ ଯେଉଁ ରହିଛି ତାର ବିଭିନ୍ନ ପ୍ରକାର ଫଳ ରହିଛି, ଅପ୍ରାରବ୍ଧ ଫଳ ବିଜନ କୁଟମ ବିଜନ ଫଳ ମୁଖମ ବିଭିନ୍ନ ପ୍ରକାର ସ୍ତର ରହିଛି ପଦପ୍ରାଣ ବର୍ଣ୍ଣନା କରାଯାଇଛି। ଆମେ ଯେମିତି ଗୋଟେ ମଞ୍ଜିଟେ ପୋତିଲେ
ମଞ୍ଜିଟେ ପତିଲା ସାଙ୍ଗେ ସାଙ୍ଗେ ଗଛ ହଉନି,
ସେଟା କିଛି ସମୟ ପରେ ଗଛ ହବ। ତେଣୁ ସେହି ଭାବରେ ଜଣେ ଯେଉଁ ପାପ କର୍ମ କରୁଛନ୍ତି ସେ ପାପ କର୍ମର ଫଳ ଅନୁସାରେ କେତେବେଳେ ସେ ଫଳଟା ଫଳିବ ସେଟା ଆମେ କହିପାରିବାନି। ଅପରାଧ ଫଳ ପାପୁଣି କୁଟନ୍ ନିଜ ଫଳମୁଖନ ପ୍ରାମାଣିକ ପ୍ରଣୀୟତେ ବିଷ୍ଣୁ ଭକ୍ତି ରତା ଭଗବାନଙ୍କର ଜଣେ ଭକ୍ତ ସେମାନେ ଏଇ ଯେଉଁ ରହିଛି ଯେଉଁ ବିଭିନ୍ନ ପ୍ରକାର ପାପର ପ୍ରତିକ୍ରିୟା ରହିଛି କେଉଁଟା ପ୍ରାପ୍ତ ସେମାନେ ଫଳ ବାହାରିନି ଅପରାଧ ଏବଂ ଫଳ ପାପ କୁଟମ ଗୋଟେ କୁଟସ୍ଥ ରହିଛି ପରେ ସେଟା ମାନେ ଫଳମୁଖ ହବ, କେଉଁଟା ବୀଜ ସ୍ତରରେ ରହିଛି କେଉଁଟା ଫଳମୁଖ ସ୍ତରରେ ରହିଛି, ଯୋଉଟା ଆମେ ବର୍ତ୍ତମାନ ଯୋଉ ଭୋଗ କରୁଛେ ଇଏ ହେଉଛି ପ୍ରାରମ୍ଭ, ପୁଣି ଅପରାଧ ରହିଛି କୁଟ ସ୍ତରରେ ରହିଛି ବୀଜ ବିଭିନ୍ନ ସ୍ତରରେ ସବୁ ରହିଛି ପାପର ପ୍ରତିକ୍ରିୟା ରହିଛି। ପାପ ପ୍ରତିକ୍ରିୟାରୁ ଜଣେ ମୁକ୍ତ ହେଇପାରିବନି, କାରଣ ଜଣେ ଅଜାଣତ ମଧ୍ୟ ବିଭିନ୍ନ ସ୍ଥାନରେ ପାପ କାର୍ଯ୍ୟ କରୁଛି, ପାଞ୍ଚ ସୁନା ଯୋଗ ପାଞ୍ଚଟି ସ୍ଥାନରେ ସେ ହତ୍ୟା କରୁଛି, ଜଣେ ଚାଲିଗଲା ବିଭିନ୍ନ ଜୀବ ମୃତ୍ୟୁବରଣ କରୁଛନ୍ତି, ଜଣେ ଯେତେବେଳେ କଳସିରୁ ଜଳ ଢାଳିଲା ସେ ସମୟ ମଧ୍ୟ ବହୁତ ଜୀବ ମରିଯାଉଛନ୍ତି, ଯେତେବେଳେ ଚୁଲି ଲଗାଉଛନ୍ତି ସେତେବେଳେ ମଧ୍ୟ ଅଗ୍ନି ଦ୍ୱାରା ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି, ଏବେ ଯେତେବେଳେ ଶିଳ ବା ଚକିରେ ଯେତେବେଳେ ମରାଯାଉଛି ସେତେବେଳେ ମଧ୍ୟ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି, ତେଣୁ ଅଜାଣତରେ ମଧ୍ୟ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରାଯାଉଛି। ତେଣୁ ଇଏ ଯେଉଁ ପାପର ଯେଉଁ ରହିଛି ବିଭିନ୍ନ ପ୍ରକାର ସ୍ତର ରହିଛି ପାପ କାର୍ଯ୍ୟ ଚାଳନ କରୁଛି, ଏ ପାପ କାମ ଜଣେ ଯେଉଁ କହୁଛି କ୍ରମାଣିକ ପ୍ରଳୟ ଆସ୍ତେ ଆସ୍ତେ ସେସବୁ ନଷ୍ଟ ହେବ, ପ୍ରଳୟ ପ୍ରଳୟ ହେବ ନଷ୍ଟ ହେବ କ୍ରମାଣିକ ପ୍ରଳୟ। ଯେଉଁମାନେ ଭଗବାନଙ୍କ ଭକ୍ତ ବିଷ୍ଣୁ ଭକ୍ତି ରଥା ଭଗବାନଙ୍କ ଭକ୍ତ ଯେଉଁମାନେ ସେମାନେ ସବୁ ପାପ କର୍ମର ପ୍ରତିକ୍ରିୟାରେ ମୁକ୍ତ ହେବେ, ଏ ବିଷୟରେ ବହୁତ ଲୋକ ରହିଛି। ଏବଂ ଯେଉଁ ଅନ୍ୟ ଉପାୟ ସବୁ ରହିଛି, ପ୍ରଥମେ ଯେତେବେଳେ ଭାଗବତର ପଞ୍ଚମ ସ୍କନ୍ଧରେ ପରୀକ୍ଷିତ ମହାରାଜ ଯେତେବେଳେ ଶ୍ରବଣ କଲେ ଛବିଶ ଅଧ୍ୟାୟରେ ଅଠେଇଶଟି ନର୍ତ୍ତ ବିଷୟ ବର୍ଣ୍ଣନା ଶୁଣିଛନ୍ତି, ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ସ୍ୱାମୀ ଅଠେଇଶଟି ନର୍ତ୍ତ ବିଷୟ କହିଛନ୍ତି, କେଉଁ ପ୍ରକାର ପାପ କାମ କଲେ କେଉଁ ପ୍ରକାର ନର୍ତ୍ତକୁ ଯିବାକୁ ପଡ଼େ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏଥିରେ ଶୁଣିକି ପରୀକ୍ଷିତ ମହାରାଜ ବହୁତ ମନ ଦୁଃଖରେ ସେ କହୁଛନ୍ତି ଯେ ବହୁତ ଲୋକ ଚେଷ୍ଟା କଲେ ମଧ୍ୟ ଏ ପାପ କର୍ମ ପ୍ରତିକ୍ରିୟାରେ ମୁକ୍ତ ହେଇପାରୁନାହାନ୍ତି। ଅର୍ଜୁନ ବି ସେ କଥା କହିଛନ୍ତି ଯେ କାହିଁକି ଆଚ୍ଛା କିଏ ନ ପ୍ରଯୁକ୍ତ ପାପଙ୍କ ଚରଣୀ ପୁରୁଷ ଅନିଚ୍ଛା ନଦୀ ବାସ୍ମେ ବଳାଧିକ ନିୟୋଜିତ, କାହିଁକି ଜଣେ ନଚାହିଁ ମଧ୍ୟ ପାପ କର୍ମ କରୁଛି। ପରୀକ୍ଷିତ ମହାରାଜ ମଧ୍ୟ ସେଭଳି ଭାବେ ଚିନ୍ତା କରୁଛନ୍ତି ଯେ ପାପ କର୍ମ ପ୍ରତିକ୍ରିୟାରୁ କିଏ ମୁକ୍ତ ହେଇପାରିବନି, କେମିତି ଜଣେ ମୁକ୍ତ ହେଇପାରିବ। ସେଠାରେ ଯେତେବେଳେ ଷଷ୍ଠ ସ୍କନ୍ଧରେ ଆରମ୍ଭ ହେଉଛି ସେ ଷଷ୍ଠ ସ୍କନ୍ଧରେ ପୋଷଣ ଭଗବାନଙ୍କ ଭକ୍ତକୁ କେମିତି ଭଗବାନ ରକ୍ଷା କରନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଉଛି ପୋଷଣ। ତେଣୁ ସେଇଠି ପରୀକ୍ଷିତ ମହାରାଜ ସେ ପ୍ରଶ୍ନ ପଚାରିଛନ୍ତି, ପ୍ରଥମେ ସୁଖଦେବ ଗୋସ୍ୱାମୀ କର୍ମ କାଣ୍ଡିଏ ପ୍ରୟାସକୁ ସେ ବର୍ଣ୍ଣନା କରୁଛନ୍ତି, ତପସା ବ୍ରହ୍ମଚର୍ଯ୍ୟେଣ ସମୀନ ଚ ଦମେନ ଚ ତ୍ୟାଗେନ ସତ୍ୟ ଶୌଚାଭ୍ୟାନ ଏଭଳି ଭାବରେ ବିଭିନ୍ନ ପ୍ରକାର କର୍ମକାଣ୍ଡ ଯେଉଁ ପ୍ରାୟ ସବୁ ରହିଛି ସେ ବର୍ଣ୍ଣନା ଜମିନ ନିୟମ ନେବା ତ୍ୟାଗେନ ସତ୍ୟ ଶୌଚ ବ୍ୟାମ ଜମିନ ନିୟମ ନେବା ଏସବୁ ବିଭିନ୍ନ ପ୍ରକାର କର୍ମକାଣ୍ଡ ପ୍ରାୟଶ୍ଚିତ ଯେଉଁ ରହିଛି ପ୍ରାୟଶ୍ଚିତ କଲେ ମଧ୍ୟ ଜଣେ ପୁଣି ଆଉ ଥରେ ସେ ପାପ କର୍ମ କରିବ କେମିତି କରିବ, କରିକି ମହାରାଜ କହୁଛନ୍ତି ଯେ କ୍ୱଚିତ ନିବର୍ତ୍ତତେ ଅଭଦ୍ରା କ୍ୱଚିତ ଚରାଚିତ ପୁନଃ ପ୍ରାୟଶ୍ଚିତ ଗତପାଠ ମାନେ କୁଞ୍ଜର ଶୌଚ କର। ହାତୀ ଯେତେବେଳେ ସ୍ନାନ କରୁଛି ସେ କ'ଣ ବହୁତ ସୁନ୍ଦର ଭାବରେ ସ୍ନାନ କରୁଛି ଜଳ ଭିତରେ, କିନ୍ତୁ ଯେତେବେଳେ ସେ ମାଟିକି ଚାଲି ଆସୁଛି ପୃଥିବୀ ମାନେ ଭୂମିକି ଚାଲି ଆସୁଛି ସେତେବେଳେ ସେ ସବୁ ମଇଳା ଏ ସୁନ୍ଦର ନେଇକି ନିଜ ଦେହରେ ପୋଡ଼ି ଦେଉଛନ୍ତି। ତେଣୁ ଇଏ ଯେତେ ପ୍ରକାର ପ୍ରାୟଶ୍ଚିତ ଅଛି ସେସବୁ କିଛି କୁଞ୍ଜର ଶୌଚ ବୋଲି କହୁଛନ୍ତି ମହାରାଜ। ତେଣୁ ତାହା ସୁଖଦେବ ଗୋସ୍ୱାମୀ ଜ୍ଞାନ ପ୍ରାୟଶ୍ଚିତ କରିଛନ୍ତି, ଜ୍ଞାନ ମାଧ୍ୟମରେ ପ୍ରାୟଶ୍ଚିତ କରିବା ପାଇଁ, ତେଣୁ ଏଇ ଜ୍ଞାନ ପ୍ରାୟଶ୍ଚିତ ମଧ୍ୟ ସେଟା ମଧ୍ୟ ଠିକ ଭାବେ ପ୍ରାୟଶ୍ଚିତ ନୁହଁ। କେମିତି ପ୍ରାୟଶ୍ଚିତ ନୁହଁ ନା, ଯଦିଓ ସେ ପାପ କର୍ମର ନିବୃତ୍ତି ମାନେ ଧ୍ୱଂସ ହେଇଯାଉଛି, ଜ୍ଞାନ ଭଗବତୀତାରେ ମଧ୍ୟ କୁହାଯାଇଛି ଯେତେ ଯାହା ସେ ସମିଦେବ ଭସ୍ମସାତ ତୃତୀୟ ଦିନ ଜ୍ଞାନ ସର୍ବକର୍ମାଣି ଭସ୍ମସାତ କରୁଛି କଥା ଏ ଜ୍ଞାନ ପ୍ରାୟଶ୍ଚିତ ସେ ବର୍ଣ୍ଣନା କରାଯାଇଛି। କିନ୍ତୁ ଜ୍ଞାନ ପ୍ରାୟଶ୍ଚିତ ମଧ୍ୟ ପ୍ରକୃତ ପ୍ରାୟଶ୍ଚିତ ନୁହଁ, କାହିଁକି ନା ବେଣୁ ଗୋର୍ମ ଇବା ନୀଳ ବୋଲି କୁହାଯାଉଛି, ଯେମିତି ବାଉଁଶ ଗଛ ସବୁ ରହିଛି ସେ ଯଦି ଅନଡ଼ ହେବା ନିଆଁରେ ଧ୍ୱଂସ ହେଇଗଲେ ମଧ୍ୟ ତାର ଯେଉଁ ପୃଥିବୀ ମାନେ ଭୂମି ଭିତରେ ମାଟି ଭିତରେ ଯେଉଁ ମୂଳ ରହିଛି ବର୍ଷା ହେଇଯିବ ପୁଣି ସେ ଗଛ ହେବ। ଇଏ ହେଉଛି ଜ୍ଞାନ ପ୍ରାଶି। ଜ୍ଞାନ ପ୍ରାଶିରେ ମଧ୍ୟ ପୂର୍ଣ୍ଣ ଭାବରେ ପାପ ପ୍ରଥମ ପ୍ରତିକାର ମୁକ୍ତ ହେଇପାରିବ। କିନ୍ତୁ ଜଣେ ଯେତେବେଳେ ଭକ୍ତି ଆଚରଣ କରୁଛି ସେ କହୁଛି ପୂର୍ଣ୍ଣ ପ୍ରାଶିତ ହେଉଛି। କିଭଳି ଭାବରେ ଶୁକଦେବ ସ୍ୱାମୀ ବର୍ଣ୍ଣନା କରିଛନ୍ତି ଯେ କେଚି କେବଳ ଭକ୍ତା ବାସୁଦେବ ପରାୟଣ ଅଘମ ଦୁର୍ନତି କାଶ୍ମୀର ନିହାର ମୂଳ କାଶ୍ମୀର। ଏଇ ଭକ୍ତି ରୂପକ ପ୍ରାଶିତ ସମସ୍ତେ ଜାଣିପାରିବେ କେଚି ଶବ୍ଦ ବ୍ୟବହାର କରିବେ। ଯେଉଁମାନେ ଭକ୍ତି ଆଚରଣ କରିବେ କେବଳ ଭକ୍ତା କର୍ମ ମିଶ୍ରା ଭକ୍ତି ନୁହଁ କି ଜ୍ଞାନ ମିଶ୍ରା ଭକ୍ତି ନୁହଁ କେବଳ ଶୁଦ୍ଧ ଭକ୍ତି ଯେଉଁମାନେ ଆଚରଣ କରିବେ କେଚି କେବଳ ଭକ୍ତା କେମିତି ହେବ ବାସୁଦେବ ପରାୟଣ ଭଗବାନ ବାସୁଦେବଙ୍କର ଯେଉଁମାନେ ଭକ୍ତ ହେବେ। ତେଣୁ ଅଘମ ଦୁର୍ନତି କାଶ୍ମୀର ପୂର୍ଣ୍ଣ ଭାବରେ ସବୁକିଛି ପାପ ଧ୍ୱଂସ ହେଇଯିବ ଅଘମ ଦୁର୍ନତି ସଫା ହେଇଯିବ କାଶ୍ମୀର କିମନ୍ତି ନା ନିହାର ମୂଳ ଭାସ୍କର। ଯେଉଁ ଆମେ ଦେଖିବା ଯେ ଶୀତଦିନେ କୁହୁଡ଼ିଟା ବେଶୀ ରହିଥିବ କିନ୍ତୁ ଯେତେବେଳେ ସୂର୍ଯ୍ୟର କିରଣ ଯେତେବେଳେ ଟିକେ ଅଧିକ ପ୍ରଖର ହେଇଯିବ ସବୁ କୁହୁଡ଼ି ଚାଲିଯିବ ନିହାର ମୂଳ ଭାସ୍କର ଭାସ୍କର କହିଲେ ସୂର୍ଯ୍ୟଙ୍କର ପ୍ରଖର ଯେତେବେଳେ ତେଜ ଯେତେବେଳେ ପ୍ରଖର ଟିକେ ହେଇଯିବ ସେତେବେଳେ ସବୁକିଛି ନିହାର ସବୁକିଛି କୁହୁଡ଼ି ଯାହା ସବୁ ରହିଛି ସେଗୁଡ଼ି ଧ୍ୱଂସ ହେଇଯିବ। ତେଣୁ ସେଇଭଳି ଭାବରେ ଭଗବାନଙ୍କର ଭକ୍ତି ଯେଉଁମାନେ ଆଚରଣ କରିବେ ସେମାନେ ସବୁକିଛି ପାପକର୍ମ ପ୍ରତିକ୍ରିୟା ବା ଭଗବାନଙ୍କ ଭକ୍ତଙ୍କର ଯେଉଁମାନେ ଆଶ୍ରୟ ନେବେ ସେମାନେ ସବୁକାର ପାପମାନ ମେ ପ୍ରାସ ସେ ସବୁ ପାପକର୍ମ ପ୍ରତିକ୍ରିୟା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାରୁ ଗୋପାନନ୍ଦୀ ଜୟ ଶ୍ରୀ ଗୋପାଳ।